ହ୍ୟାଲୋ, ଆମର ସମସ୍ୟା ହେଲା ଡ୍ରେନ୍ ପାଇଁ। ମୋ ନାଁ ସରଳା ମହାରଣା, ମୁଁ 33 ନମ୍ବର ୱାର୍ଡରୁ କହୁଛି। ଆଉ ଆମର ଡ୍ରେନ୍ ହେଇଛି, ଡ୍ରେନ୍ ପାଖ ଯୋଉ ଖରା ହେଇଥିଲା ସେ ପାଖ ପୁଣି ଖାଲ ହେଇକି ଅଛି। ସେ ଖାଲ ରେ ଯୋଉ ପାଣି ଜମା ହଉଛି, ମଶା ମାଛି ବହୁତ ହଉଛନ୍ତି। ଆଉ ଡେଙ୍ଗୁ ତ ନିଶ୍ଚିତ ଭାବେ ଯିବେ, ତାର କିଛି ଅସୁବିଧା କରୁନାହାନ୍ତି। ତେଣୁ କେତେ ଆମେ କରୁନୁ ସେମିତି ପାଣି ଜମା ହେଇଛି କି ସେ ଡ୍ରେନ୍ ଟାକୁ ଗୋଟେ ରାସ୍ତାରେ କରିଦେଉନାହାନ୍ତି। ତେଣୁ ସେଗୁଡା ଅସୁବିଧା ହଉଛି। ଅଲଗା ଗାଡି ଅଛି, ଲୋକମାନେ ଠିକ୍ ରେ ଇଏ କରୁନାହାନ୍ତି। ସେ ଖାଲି ମୁଁ କହୁଛନ୍ତି ତାର କିଛି ଦୀର୍ଘକରଣ କରନ୍ତୁ ଆଉ।